ఆకాశవాణి. ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ. ମୁଖ୍ୟ ସମ୍ବାଦ, ଦେଶବ୍ୟାପୀ ଆଜି ଅନୁଷ୍ଠିତ ହୋଇଥିବା ସ୍ୱଚ୍ଛତା ମହାଭିଯାନ 1 ତାରିଖ 1 ଘଣ୍ଟା 1 ସାତକୁ ସଫଳ କଲେ ସମାଜର ବିଭିନ୍ନ ବର୍ଗର ଜନସାଧାରଣ. ଆଜିର ମହାଅଭିଯାନରେ ସାମିଲ ହୋଇ ପ୍ରଧାନମନ୍ତ୍ରୀ କହିଛନ୍ତି ଏହା ଉଭୟ ସ୍ୱଚ୍ଛତା ଏବଂ ସୁସ୍ଥ ଭାରତର ପ୍ରତିଫଳନ. ପ୍ରଧାନମନ୍ତ୍ରୀ ଆଜି ତେଲଙ୍ଗାନା ଗସ୍ତରେ ଯାଇ କରିବେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଲୋକାର୍ପଣ ଓ ଭିତ୍ତିପ୍ରସ୍ତର ସ୍ଥାପନ. ମାଳଦ୍ୱୀପର ନବନିର୍ବାଚିତ ରାଷ୍ଟ୍ରପତି ଡକ୍ଟର ମହମ୍ମଦ ମୁଇଜୁଙ୍କୁ ପ୍ରଧାନମନ୍ତ୍ରୀ ଅଭିନନ୍ଦନ ଜଣାଇଛନ୍ତି ଏବଂ ଏସୀୟ କ୍ରୀଡ଼ା ପ୍ରତିଯୋଗିତାରେ ଆଉ ଏକ ସ୍ୱର୍ଣ୍ଣ ଓ 2ଟି ରୌପ୍ୟ ପଦକ ସହ ଭାରତର ମୋଟ ପଦକ ସଂଖ୍ୟା 41କୁ ବୃଦ୍ଧି ପାଇଛି. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ଆଜି ଦେଶବ୍ୟାପୀ ଅନୁଷ୍ଠିତ ହୋଇଥିବା ସ୍ୱଚ୍ଛତା ମହାଅଭିଯାନ 1 ତାରିଖ 1 ଘଣ୍ଟା 1 ସାତରେ ଜନସାଧାରଣ ଅଂଶଗ୍ରହଣ କରି ଏହାକୁ ସଫଳ କରିଛନ୍ତି. ଏହି ଅବସରରେ ପ୍ରଧାନମନ୍ତ୍ରୀ ନିଜେ ମଧ୍ୟ ଆଜିର ମହାଅଭିଯାନରେ ସାମିଲ ହୋଇଛନ୍ତି. ଏ ସମ୍ପର୍କିତ ଏକ ଭିଡ଼ିଓ ସାମାଜିକ ଗଣମାଧ୍ୟମ ଏକ୍ସ ମାଧ୍ୟମରେ ପୋଷ୍ଟ କରି ଫିଟ୍ନେସ୍ ପ୍ରୋହାହକ ଅଙ୍କିତ ବାୟାନପୁରିଆଙ୍କ ସହ ମିଶି ସ୍ୱଚ୍ଛତା ଅଭିଯାନରେ ସାମିଲ ହୋଇଥିବା ସମ୍ପର୍କରେ ସୂଚନା ଦେଇଛନ୍ତି. ସେ କହିଛନ୍ତି ଆଜି ସମଗ୍ର ଦେଶ ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦେଇ କାର୍ଯ୍ୟ କରୁଥିବାବେଳେ ମୁଁ ଏବଂ ଅଙ୍କିତ ଉଭୟ ସମାନ କାର୍ଯ୍ୟ କରିଛୁ। ସ୍ୱଚ୍ଛତା ସହିତ ଫିଟ୍ନେସ୍ ଉପରେ ମଧ୍ୟ ଆମେ ଗୁରୁତ୍ୱ ଦେଇ କାର୍ଯ୍ୟ କରୁଛୁ। ଏହା ଉଭୟ ସ୍ୱଚ୍ଛତା ଏବଂ ସୁସ୍ଥ ଭାରତର ପ୍ରତିଫଳନ ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ସମାଜର ବିଭିନ୍ନ ବର୍ଗର ବ୍ୟକ୍ତି ଆଜି ଏହି ସ୍ୱଚ୍ଛତା ଅଭିଯାନରେ ସାମିଲ ହୋଇ ବିଭିନ୍ନ ପର୍ଯ୍ୟଟନ କ୍ଷେତ୍ର, ପୂଜାସ୍ଥଳୀ, ପୁଷ୍କରିଣୀ, ରେଳପଥ ସଂଲଗ୍ନ ଅଞ୍ଚଳ ସମେତ ବିଭିନ୍ନ ବଜାର ସ୍ଥାନଗୁଡ଼ିକ ପରିଷ୍କାର ପରିଚ୍ଛନ୍ନ କରିଛନ୍ତି। ସେହିଭଳି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଡକ୍ଟର ଜିତେନ୍ଦ୍ର ସିଂହ, ହରଦୀପ ସିଂ ପୁରୀ, ମୀନାକ୍ଷୀ ଲେଖି, ରାଜୀବ ଚନ୍ଦ୍ରଶେଖରଙ୍କ ସମେତ ବିଭିନ୍ନ ନେତୃବୃନ୍ଦ ଆଜି ଜାତୀୟ ରାଜଧାନୀ ଅଞ୍ଚଳରେ ଏହି ସ୍ୱଚ୍ଛତା ଅଭିଯାନରେ ଭାଗ ନେଇ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ପରିଷ୍କାର କରିଥିଲେ। ଜାତିର ଜନକ ମହାତ୍ମା ଗାନ୍ଧୀଙ୍କର ଆସନ୍ତାକାଲି ଜନ୍ମବାର୍ଷିକୀରେ ଅବ୍ୟବହିତ ପୂର୍ବରୁ ଆଜି 1 ଘଣ୍ଟା ପାଇଁ ସ୍ୱଚ୍ଛତା ନିମନ୍ତେ ଶ୍ରମଦାନ କରିବାକୁ ଶ୍ରୀ ମୋଦି ଜନସାଧାରଣଙ୍କୁ ନିବେଦନ କରିଥିଲେ। ସ୍ୱଚ୍ଛ ଭାରତ ଅର୍ବାନର ଏକ ପୋଷ୍ଟକୁ ସାମାଜିକ ଗଣମାଧ୍ୟମ ଏକ୍ସ ମାଧ୍ୟମରେ ସେୟାର କରି ଶ୍ରୀ ମୋଦି 1 ଅକ୍ଟୋବର 2010ରେ ଏକ ଗୁରୁତ୍ୱପୂର୍ଣ୍ଣ ସ୍ୱଚ୍ଛତା ଅଭିଯାନ ପାଇଁ ଏକତ୍ରିତ ହେବା ଲାଗି ଆହ୍ୱାନ ଦେଇଥିଲେ। ଏକ ସ୍ୱଚ୍ଛ ଭାରତ ସହ ସମସ୍ତଙ୍କ ଦାୟିତ୍ୱ ଏବଂ ପ୍ରତ୍ୟେକ ଦାୟିତ୍ୱର ମୂଲ୍ୟ ରହିଛି। ସ୍ୱଚ୍ଛ ଭବିଷ୍ୟତର ଆରମ୍ଭ ଲାଗି ଏହି ମହାନ ପ୍ରୟାସରେ ସମସ୍ତ ନାଗରିକ ସାମିଲ ହେବା ପାଇଁ ସେ ଆହ୍ୱାନ ଦେଇଥିଲେ। ଏହାଛଡ଼ା ଗତମାସରେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ମଧ୍ୟ ପ୍ରଧାନମନ୍ତ୍ରୀ ସ୍ୱଚ୍ଛତା ହିଁ ସେବା ଅଭିଯାନର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ଆଜିର ଏହି ମହାଅଭିଯାନ ଅଧୀନରେ ଶ୍ରମଦାନ କରିବା ଲାଗି ଦେଶର ଗ୍ରାମାଞ୍ଚଳ ଓ ସହରାଞ୍ଚଳରୁ 1,40,000ରୁ ଉର୍ଦ୍ଧ୍ୱ ସ୍ଥାନକୁ ଚିହ୍ନଟ କରାଯାଇଥିଲା। ପ୍ରାୟ 1,00,000 ଘରୋଇ ଅଞ୍ଚଳରେ ଶ୍ରମଦାନ କରିବା ଲାଗି ଅନେକଗୁଡ଼ିଏ ଘରୋଇ କଲ୍ୟାଣ ସଂସ୍ଥା ସ୍ୱେଚ୍ଛାକୃତ ଭାବେ ସମ୍ମତି ପ୍ରଦାନ କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଭାରତୀୟ ପଦାତିକ ବାହିନୀ, ନୌସେନା ଏବଂ ବାୟୁସେନାର ଯବାନମାନେ ମଧ୍ୟ ବିଭିନ୍ନ ସ୍ଥାନରେ ସାଧାରଣ ନାଗରିକଙ୍କ ସହ ଏହି ସ୍ୱଚ୍ଛତା ଅଭିଯାନରେ ସାମିଲ ହୋଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ତେଲଙ୍ଗାନାର ମେହବୁବ୍ନଗର ଗସ୍ତରେ ଯିବେ। ଏହି ଅବସରରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପକୁ ଲୋକାର୍ପଣ କରିବା ସହ 21,566 କୋଟି ଟଙ୍କାର ଅନ୍ୟ କେତେକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଏହି ପ୍ରକଳ୍ପଗୁଡ଼ିକ ସଡ଼କ ଏବଂ ରେଳ ଯୋଗାଯୋଗ, ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ଶକ୍ତି କ୍ଷେତ୍ର ପାଇଁ ଉଦ୍ଦିଷ୍ଟ। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଆଜି ମେହବୁବ୍ନଗରରେ ପହଞ୍ଚବା ପରେ 505 କୋଟି ଟଙ୍କା ବ୍ୟୟରେ ନିର୍ମିତ ମୁନିରାବାଦ ମେହବୁବ୍ନଗର ସେକ୍ସନର ଜଲକର କ୍ରିଷ୍ଣା ଯୋଗାଯୋଗ ପଥକୁ ଲୋକାର୍ପଣ କରିବେ। ଏହି ରେଳପଥ ଦ୍ୱାରା ହାଇଦ୍ରାବାଦ ଏବଂ ଗୋଆ ମଧ୍ୟରେ ଦୂରତ୍ୱ 102 କିଲୋମିଟର ହ୍ରାସ ପାଇବ। ସେହିଭଳି କୁଚିଗୁଡ଼ା ରାଇଚୁର କୁଚିଗୁଡ଼ା ଡେମୁ ଟ୍ରେନ୍ ଚଳାଚଳକୁ ମଧ୍ୟ ସେ ଶୁଭାରମ୍ଭ କରିବେ। ସୁରିଆପେଟ ଖମାମ ମଧ୍ୟରେ 4 ଲେନ୍ ବିଶିଷ୍ଟ ରାଜପଥକୁ ଉଦ୍ଘାଟନ କରିବାର କାର୍ଯ୍ୟସୂଚୀ ରହିଛି। ଏହି ପ୍ରକଳ୍ପଗୁଡ଼ିକ ପାଇଁ 2,457 କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏଥିସହ 6,400 କୋଟି ଟଙ୍କାର ବିଭିନ୍ନ ସଡ଼କ ପ୍ରକଳ୍ପ ପାଇଁ ଶ୍ରୀ ମୋଦି ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଏହି ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ଏସ୍ପିସିଏଲ୍ ଦ୍ୱାରା 2,661 କୋଟି ଟଙ୍କା ବ୍ୟୟରେ ନିର୍ମିତ ହସନ ଚଲ୍ଲାପାଲି ଏଲ୍ପିଜି ପାଇପ୍ଲାଇନ୍କୁ ଲୋକାର୍ପଣ କରିବେ। ଏହାଦ୍ୱାରା 37,00,000 ଲୋକ ଏଲ୍ପିଜି ଗ୍ୟାସ୍ ସଂଯୋଗ ପାଇପାରିବେ। କ୍ରିଷ୍ଣପଟନମ୍ଠାରେ ମଲ୍ଟି ପ୍ରଡକ୍ଟ ପାଇପ୍ଲାଇନ୍ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବାର କାର୍ଯ୍ୟସୂଚୀ ରହିଛି। ଏହି ପ୍ରକଳ୍ପ ପାଇଁ 1,932 କୋଟି ଟଙ୍କାର ବ୍ୟୟଟକଳ କରାଯାଇଛି। ସେହିଭଳି ଭର୍ଚୁଆଲ୍ ମାଧ୍ୟମରେ ମଧ୍ୟ ବିଭିନ୍ନ ପ୍ରକଳ୍ପର ସେ ଉଦ୍ଘାଟନ କରିବେ। ଆଜି ସନ୍ଧ୍ୟାରେ ମେହବୁବ୍ନଗରଠାରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ସାଧାରଣ ସଭାରେ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାଲଦୀପର ନବନିର୍ବାଚିତ ରାଷ୍ଟ୍ରପତି ଡକ୍ଟର ମହମ୍ମଦ ମୁଇଜିଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତ ମାଲଦୀପ ବହୁ ପୁରାତନ ଦ୍ୱିପକ୍ଷୀୟ ସମ୍ପର୍କକୁ ସଶକ୍ତ କରିବା ଦିଗରେ ଭାରତ ପ୍ରତିଶ୍ରତିବଦ୍ଧ। ଭାରତ ମହାସାଗର ଅଞ୍ଚଳରେ ଦୁଇ ଦେଶ ମଧ୍ୟରେ ସାମଗ୍ରିକ ସହଯୋଗକୁ ବୃଦ୍ଧି କରିବା ଦିଗରେ ଭାରତ ସର୍ବଦା ପ୍ରସ୍ତୁତ ବୋଲି ଶ୍ରୀ ମୋଦି ମତବ୍ୟକ୍ତ କରିଛନ୍ତି। ମାଲଦୀପ ଭାରତର ପଡ଼ୋଶୀ ଦେଶ ପ୍ରଥମ ନୀତିରେ ପ୍ରମୁଖ ସ୍ଥାନରେ ରହିଛି। ତା'ଛଡ଼ା ସାଗର ଭିଜନରେ ମଧ୍ୟ ଏହା ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଅଧିକାର କରେ। ଏଠାରେ ସୂଚନା ଦିଆଯାଇପାରେ ଯେ ମାଲଦୀପରେ ଗତକାଲି ରାଷ୍ଟ୍ରପତି ନିର୍ବାଚନ ଲାଗି ଅନୁଷ୍ଠିତ ମତଦାନରେ ଡକ୍ଟର ମୁଇଜୁ ତାଙ୍କର ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ ତଥା ବର୍ତ୍ତମାନର ରାଷ୍ଟ୍ରପତି ଇବ୍ରାହିମ୍ ମହମ୍ମଦ ସୋଇଲ୍ଙ୍କୁ ପରାସ୍ତ କରିଛନ୍ତି। ସ୍ଲୋଭାକିଆର ପୂର୍ବତନ ପ୍ରଧାନମନ୍ତ୍ରୀ ରବର୍ଟ ଫିକୋଙ୍କ ନେତୃତ୍ୱାଧୀନ ଦଳ ସେଠାକାର ସଂସଦୀୟ ନିର୍ବାଚନରେ ନିର୍ବାଚିତ ହୋଇଛି। 2018 ସାମ୍ବାଦିକ ଜନ୍ କୁସିଆକ୍ ହତ୍ୟା ପରେ ଶ୍ରୀ ଫିକୋଙ୍କୁ ପ୍ରଧାନମନ୍ତ୍ରୀ ପଦ ତ୍ୟାଗ କରିବାକୁ ପଡ଼ିଥିଲା। ଦେଶରେ ପରବର୍ତ୍ତୀ ସରକାର ଗଠନ ନିମନ୍ତେ ସେ ଖୁବ୍ ଶୀଘ୍ର ମେଣ୍ଟ ଗଠନ ଲାଗି କଥାବାର୍ତ୍ତା ଆରମ୍ଭ କରିବେ ବୋଲି ଆଶା କରାଯାଉଛି। ଫିକୋଙ୍କ ନେତୃତ୍ୱାଧୀନ ପ୍ରୋ ମସ୍କୋ ଦଳ ସପକ୍ଷରେ 24% ମତଦାନ ହୋଇଥିବାବେଳେ ଲିବରାଲ୍ ପ୍ରୋଗ୍ରେସିଭ୍ ସ୍ଲୋଭାକିଆ ଦଳ 17 ଏବଂ ପ୍ରୋ ୟୁରୋପୀୟ ଲାସ୍ ଦଳ 15% ଭୋଟ୍ ପାଇଥିବା ଜଣାଯାଇଛି। ହାଙ୍ଗଝୋଠାରେ ଚାଲିଥିବା ଏସୀୟ କ୍ରୀଡ଼ା 2023ର ଅଷ୍ଟମ ଦିନରେ ଭାରତ ଆଉ ଏକ ସ୍ୱର୍ଣ୍ଣ ଓ 2 ରୌପ୍ୟ ପଦକ ହାସଲ କରିଛି। ଏଥିସହିତ ମୋଟ ପଦକ ସଂଖ୍ୟା 41 ବୃଦ୍ଧି ପାଇଛି। ସେଥିମଧ୍ୟରେ 11 ସ୍ୱର୍ଣ୍ଣ, 16 ରୌପ୍ୟ ଏବଂ 14 ବ୍ରୋଞ୍ଜ ପଦକ ଅନ୍ତର୍ଭୁକ୍ତ। ଭାରତ ବର୍ତ୍ତମାନ ପଏଣ୍ଟ ତାଲିକାର 4 ସ୍ଥାନରେ ରହିଛି। ପୁରୁଷ ବନ୍ଧୁକଚାଳନା ବର୍ଗରେ ଭାରତକୁ ଏହି ସ୍ୱର୍ଣ୍ଣ ପଦକ ମିଳିଛି। ଜୋରାଭର ସିଂ ସାନ୍ଧୁ, ପୃଥ୍ୱୀରାଜ ଟଣ୍ଡାଇମାନ ଏବଂ କ୍ୟାନନ୍ ଡାରିୟସ୍ ଚେନ୍ନାଇକୁ ନେଇ ଗଠିତ ଭାରତୀୟ ଦଳ ଏହି ବର୍ଗରେ 361 ପଏଣ୍ଟ ହାସଲ କରି ସ୍ୱର୍ଣ୍ଣ ପଦକ ପାଇଛନ୍ତି। ଏହାଛଡ଼ା ମନୀଷା କିର୍, ପ୍ରୀତି ରଜକ ଓ ରାଜେଶ୍ୱରୀ କୁମାରୀଙ୍କୁ ନେଇ ଗଠିତ ଭାରତୀୟ ମହିଳା ଟ୍ରାପ୍ ଟିମ୍କୁ ରୌପ୍ୟ ପଦକ ମିଳିଛି। ତେବେ ଏକକ ମହିଳା ଟ୍ରାପ୍ ବର୍ଗରେ କେବଳ ମନୀଷା କିର୍ ପରବର୍ତ୍ତୀ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। ସେହିଭଳି ଏକକ ମହିଳା ଗଲ୍ଫ ବର୍ଗରେ ଆଦିତି ଅଶୋକ ମଧ୍ୟ ରୌପ୍ୟ ପଦକ ହାସଲ କରିଛନ୍ତି। ଅନ୍ୟପକ୍ଷରେ ମହିଳା 200 ଫାଇନାଲ୍ରେ ଜ୍ୟୋତି ୟାରାଜି ତୃତୀୟ ସ୍ଥାନ ଅଧିକାର କରିଥିବାବେଳେ ପୁରୁଷ 200 ବର୍ଗରେ ଅମ୍ଳାନ ବୋର୍ଗାହାଇ ପରବର୍ତ୍ତୀ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। ଆଜି ଭାରତ ତେଜିନ୍ଦରପାଲ ସିଂ ତୁର୍ ଏବଂ ସାହିବ ସିଂ ପୁରୁଷ ସଟ୍ପୁଟ୍ ପୋଡିୟମ୍ ବର୍ଗର ପରବର୍ତ୍ତୀ ପର୍ଯ୍ୟାୟରେ ମୁକାବିଲା କରିବେ। ସେହିଭଳି ଭାରତୀୟ ପୁରୁଷ ବ୍ୟାଡ୍ମିଣ୍ଟନ ଦଳ ଆଜି ଫାଇନାଲ୍ରେ ପୂର୍ବବର୍ଷ ଚାମ୍ପିୟନ୍ ଚୀନ୍କୁ ଭେଟିବ। ଏହାଛଡ଼ା ଭାରତୀୟ ମହିଳା ହକି ଦଳ ଏବଂ ସାଉଥ୍ କୋରିଆ ମଧ୍ୟରେ ପରବର୍ତ୍ତୀ ପର୍ଯ୍ୟାୟ ଲାଗି ଆଜି ମଧ୍ୟ ମୁକାବିଲା ହେବ। କେନ୍ଦ୍ର ସରକାର କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ ଚେୟାରମ୍ୟାନ୍ ନୀତିନ ଗୁପ୍ତାଙ୍କ କାର୍ଯ୍ୟକାଳକୁ 2024 ଜୁନ୍ 30 ପର୍ଯ୍ୟନ୍ତ ସମ୍ପ୍ରସାରଣ କରିଛନ୍ତି। ଏ ବାବଦରେ ଏକ ବିଜ୍ଞପ୍ତି ଜାରି କରାଯାଇଛି। ଶ୍ରୀ ଗୁପ୍ତା ଏହି ଅବସର ନେବା ଦିନ ତାଙ୍କ କାର୍ଯ୍ୟକାଳ ସମ୍ପ୍ରସାରଣ କରାଯାଇଛି। କେନ୍ଦ୍ରର ବିଜ୍ଞପ୍ତି ଅନୁସାରେ ଠିକା ଭିତ୍ତିରେ ତାଙ୍କ ଚାକିରିର ସମ୍ପ୍ରସାରଣ କରାଯାଇଛି। ଏକ ସରକାରୀ ନିର୍ଦ୍ଦେଶନାମାରେ କୁହାଯାଇଛି କ୍ୟାବିନେଟ୍ ନିଯୁକ୍ତି କମିଟି ଶ୍ରୀ ଗୁପ୍ତାଙ୍କୁ ସିବିଡିଟିର ଚେୟାରମ୍ୟାନ୍ ଭାବେ ପୁନଃନିଯୁକ୍ତ କରିଛି। ଶ୍ରୀ ଗୁପ୍ତା ହେଉଛନ୍ତି 1986 ବ୍ୟାଚ୍ ଭାରତୀୟ ରାଜସ୍ୱ ସେବା ଅଧିକାରୀ। 2022 ଜୁନ୍ ମାସରେ ସେ ସିବିଡିଟିରେ ନିଯୁକ୍ତ ହୋଇଥିଲେ। ଭାରତୀୟ ରିଜର୍ଭ ବ୍ୟାଙ୍କ କର୍ତ୍ତୃପକ୍ଷ 2000 ନୋଟ୍ ବଦଳ ଅବଧିକୁ ଆଉ 1 ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଗତକାଲି ଶେଷ ହେବାକୁ ଥିବା ଏହି ବଦଳି ଅବଧି ଆସନ୍ତା 7 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଆର୍ବିଆଇ ପକ୍ଷରୁ ଏକ ବିଜ୍ଞପ୍ତିରେ ଏହାକୁ ସ୍ୱଷ୍ଟ କରାଯାଇଛି। ଆସନ୍ତା 7 ମଧ୍ୟରେ 2000 ନୋଟ୍କୁ ବ୍ୟାଙ୍କ ମାଧ୍ୟମରେ ବଦଳି କିମ୍ବା ଜମା କରାଯାଇପାରିବ। ଆର୍ବିଆଇ କହିଛି ଗତ 29 ମଧ୍ୟରେ ବ୍ୟାଙ୍କକୁ 3,42,000 କୋଟି ମୂଲ୍ୟର 2000 ନୋଟ୍ ଫେରିଆସିଛି। ଏବେ ମଧ୍ୟ 0.14 ଲକ୍ଷ କୋଟି ଟଙ୍କା ମୂଲ୍ୟର 2000 ନୋଟ୍ ବଜାରରେ ଉପଲବ୍ଧ ରହିଛି। ଏହାକୁ ଦୃଷ୍ଟିରେ ରଖି ଆର୍ବିଆଇ ପକ୍ଷରୁ ଏହି ସମୟସୀମା ବୃଦ୍ଧି କରାଯାଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ଦେଶବ୍ୟାପୀ ଆଜି ଅନୁଷ୍ଠିତ ହୋଇଥିବା ସ୍ୱଚ୍ଛତା ମହାଭିଯାନ 1 ତାରିଖ 1 ଘଣ୍ଟା 1 ସାତକୁ ସଫଳ କଲେ ସମାଜର ବିଭିନ୍ନ ବର୍ଗର ଜନସାଧାରଣ। ଆଜିର ମହାଅଭିଯାନରେ ସାମିଲ ହୋଇ ପ୍ରଧାନମନ୍ତ୍ରୀ କହିଛନ୍ତି ଏହା ଉଭୟ ସ୍ୱଚ୍ଛତା ଏବଂ ସୁସ୍ଥ ଭାରତର ପ୍ରତିଫଳନ। ପ୍ରଧାନମନ୍ତ୍ରୀ ଆଜି ତେଲଙ୍ଗାନା ଗସ୍ତରେ ଯାଇ କରିବେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଲୋକାର୍ପଣ ଓ ଭିତ୍ତିପ୍ରସ୍ତର ସ୍ଥାପନ। ମାଳଦ୍ୱୀପର ନବନିର୍ବାଚିତ ରାଷ୍ଟ୍ରପତି ଡକ୍ଟର ମହମ୍ମଦ ମୁଇଜିଙ୍କୁ ପ୍ରଧାନମନ୍ତ୍ରୀ ଅଭିନନ୍ଦନ ଜଣାଇଛନ୍ତି ଏବଂ ଏସୀୟ କ୍ରୀଡ଼ା ପ୍ରତିଯୋଗିତାରେ ଆଉ 1 ସ୍ୱର୍ଣ୍ଣ 2 ରୌପ୍ୟ ପଦକ ସହ ଭାରତର ମୋଟ ପଦକ ସଂଖ୍ୟା 41 ବୃଦ୍ଧି ପାଇଛି। ସମ୍ବାଦ ବର୍ତ୍ତମାନ ପାଇଁ ଏତିକି।